ସ୍ୱର୍ଣ୍ଣପ୍ରଭା ମହଲ ଇମ୍ବିରିଆ ବସ୍ତିରୁ କହୁଛି, 18 ନମ୍ବର ୱାର୍ଡ। ହଁ, ସମସ୍ତେ ଲାଟିନ ପଇସା ପାଇଲେ, ଆମେ ତ କିଛି ପାଇଲୁନୁ। ଆମେ 5 ଥର ପକେଇଲା ପରେ ଆମର ଲାଟିନ କଟିଯାଉଛି, କିନ୍ତୁ ଆମେ ପଇସା ଆମ ପାଖକୁ ଆସି ପହଞ୍ଚି ପାରୁନି। ଏ ଆପଣଙ୍କ ପାଖରେ କିଛି ଯଦି ସଲ୍ୟୁସନ୍ ଅଛି, ତାର ଟିକେ ସଲ୍ୟୁସନ୍ ବାହାର କଲେ ଆମେ।